ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦୁଇଦିନିଆ ସାଉଦି ଆରବ ଗସ୍ତରେ ଯାଇ ଆଜି ଜେଦାହରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପରିବେଶ ସୁରକ୍ଷା ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ପୃଥିବୀ ଦିବସ। ନୂଆଦିଲ୍ଲୀଠାରେ ସେଭ୍ ଆର୍ଥ କନ୍କ୍ଲେଭ୍କୁ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପୋପ୍ ଫ୍ରାନ୍ସିସ୍ଙ୍କ ପରଲୋକରେ କେନ୍ଦ୍ର ସରକାର ଘୋଷଣା କଲେ ତିନିଦିନିଆ ରାଷ୍ଟ୍ରୀୟ ଶୋକ। ଜୟପୁରକୁ ଗତକାଲିଠାରୁ ତିନିଦିନିଆ ଗସ୍ତରେ ଯାଇଛନ୍ତି ଆମେରିକାର ଉପରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିଜୟୀ। ସାଉଦି ଆରବକୁ ଦୁଇଦିନିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜେଦାହରେ ପହଞ୍ଚିବେ। ଶ୍ରୀ ମୋଦିଙ୍କର ଏହା ହେଉଛି ସାଉଦି ଆରବକୁ ତୃତୀୟ ଗସ୍ତ। ସାଉଦି ଆରବର ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ଭାରତ ସାଉଦି ଆରବ ସମ୍ପର୍କକୁ ଅର୍ଥନୈତିକ, ପ୍ରତିରକ୍ଷା ଏବଂ ସାଂସ୍କୃତିକ କ୍ଷେତ୍ରରେ ବ୍ୟାପକ ରଣନୈତିକ ଭାଗିଦାରୀରେ ପରିଣତ କରିବ ବୋଲି ଆଶା କରାଯାଉଛି। ଉଭୟ ଦେଶ ମଧ୍ୟରେ ସୁଦୃଢ଼ ଏବଂ ବହୁମୁଖୀ ଅର୍ଥନୈତିକ ଭାଗିଦାରୀ ରହିଆସିଛି। ଦୁଇ ଦେଶ ମଧ୍ୟରେ ଶତାବ୍ଦୀ ପୁରାତନ ସମ୍ପର୍କ ରଣନୈତିକ ଭାଗିଦାରୀ ଦ୍ୱାରା ଅଧିକ ସୁଦୃଢ଼ ହେବ ବୋଲି ଆଶା କରାଯାଇଛି। ସାଉଦି ଆରବରେ ରହୁଥିବା ପ୍ରବାସୀ ଭାରତୀୟ ସେଠାକାର ଅର୍ଥନୈତିକ ଏବଂ ସାମାଜିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି। ସାଉଦି ଆରବରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ଏବେ ଦ୍ୱିତୀୟ ବୃହତ୍ତମ ବୋଲି ଜଣାପଡ଼ିଛି। ସାଉଦି ଆରବର ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ଭିଜନ 2030 ଅଧୀନରେ ନିର୍ମାଣ, ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସେବା ଓ ସମ୍ପ୍ରସାରଣ ଆଦି ବିଭିନ୍ନ କ୍ଷେତ୍ରରେ ଭାରତୀୟଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। G20 ସଭାପତିତ୍ୱ ଅବସରରେ ଭାରତ ସହ ସାଉଦି ଆରବ ସମେତ ସଦସ୍ୟ ରାଷ୍ଟ୍ରଗୁଡ଼ିକ 2025 ସୁଦ୍ଧା ଶ୍ରମଶକ୍ତି ଅଂଶଗ୍ରହଣରେ ଲିଙ୍ଗଗତ ବ୍ୟବଧାନକୁ 25% ହ୍ରାସ କରିବାକୁ ସହମତ ହୋଇଥିଲେ। ମହିଳାଙ୍କ କ୍ଷେତ୍ରରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟସେବା ଉପଲବ୍ଧତା ଏବଂ ନେତୃତ୍ୱ ବିକାଶ ଉପରେ ଏହି ନିଷ୍ପତ୍ତି ଗୁରୁତ୍ୱ ପ୍ରଦାନ କରିଛି। ଦୁଇ ଦେଶ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ଯଥେଷ୍ଟ ମୂଲ୍ୟବାନ ସାବ୍ୟସ୍ତ ହୋଇଛି। ପରିବେଶ ସୁରକ୍ଷା ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପୃଥିବୀ ଦିବସ ପାଳନ କରାଯାଉଛି। 1969 ଜାତିସଂଘର ସାଧାରଣ ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ 1970 ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆମ ଶକ୍ତି ଆମ ଗ୍ରହ। ନୂଆଦିଲ୍ଲୀର NASC ପରିସରରେ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସେଭ୍ ଆର୍ଥ କନ୍କ୍ଲେଭ୍କୁ ଉଦ୍ଘାଟନ କରିବେ। ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏ ସମ୍ପର୍କରେ ସୂଚନା ଦେଇ ମହାରାଷ୍ଟ୍ରରେ ପରିବେଶ ଏବଂ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ଗଠିତ ମୁଖ୍ୟମନ୍ତ୍ରୀଙ୍କ ଟାସ୍କଫୋର୍ସର ଅଧ୍ୟକ୍ଷ ପାଶା ପଟେଲ କହିଛନ୍ତି, ଲାଟୁର ଫୋନିକ୍ସ ଫାଉଣ୍ଡେସନ ସଂସ୍ଥା ଏବଂ ଇଣ୍ଡିଆନ୍ ଚାମ୍ବର ଅଫ୍ ଫୁଡ୍ ଆଣ୍ଡ ଏଗ୍ରିକଲଚର ଆନୁକୂଲ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ 1200 ପ୍ରତିନିଧି ଯୋଗଦେବାର ଆଶା କରାଯାଉଛି ବୋଲି ସେ କହିଛନ୍ତି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ, ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ମଧ୍ୟ ଏହି ଦିନିକିଆ ସମ୍ମିଳନୀର ପୃଥକ ପୃଥକ ଅଧିବେଶନରେ ଯୋଗଦେବେ ବୋଲି ସେ ସୂଚନା ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ସବୁଜ ଉଦ୍ଭାବନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 15 ଜଣଙ୍କୁ ଇଣ୍ଡିଆ ସଷ୍ଟେନେବିଲିଟି ପୁରସ୍କାର 2025 ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ପୋପ୍ ଫ୍ରାନ୍ସିସ୍ଙ୍କ ପରଲୋକରେ କେନ୍ଦ୍ର ସରକାର ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ସ୍ୱରୂପ ତିନିଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଆଜି ଏବଂ ଆସନ୍ତାକାଲି ଦୁଇଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବା ବେଳେ ଅନ୍ତିମ ସଂସ୍କାର ମଧ୍ୟ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ଏହି ସମୟରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବା ସହିତ ସମସ୍ତ ସରକାରୀ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମଗୁଡ଼ିକୁ ବାତିଲ କରାଯାଇଛି। ଏକ ଦେଶ ଏକ ନିର୍ବାଚନ ସଂକ୍ରାନ୍ତ ଯୁଗ୍ମ ସଂସଦୀୟ କମିଟି ବୈଠକ ଆଜି ଅନୁଷ୍ଠିତ ହେବ। ପ୍ରଥମ ଅଧିବେଶନରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ହେମନ୍ତ ଗୁପ୍ତାଙ୍କ ସହ କମିଟି ଆଲୋଚନା କରିବ। ଅନ୍ୟମାନଙ୍କ ମଧ୍ୟରେ ଜାମ୍ମୁ କାଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ଏନ୍ ଝା, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଭାରତୀୟ 21ତମ ଲ କମିଶନର ଅଧ୍ୟକ୍ଷ ଡକ୍ଟର ଜଷ୍ଟିସ୍ ବିଏସ୍ ଚୌହାନ ବୈଠକରେ କମିଟି ସଦସ୍ୟଙ୍କ ସହ ମତ ବିନିମୟ କରିବେ। ଆଜିର ବୈଠକର ଅନ୍ତିମ ଅଧିବେଶନରେ ରାଜ୍ୟସଭା ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଡକ୍ଟର ଅଭିଷେକ ମନୁ ସିଂଭି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକାର ଉପରାଷ୍ଟ୍ରପତି ଜେ ଡିଭାନ୍ସ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା ଏକ ଗୌରବର ବିଷୟ। ଶ୍ରୀ ମୋଦି ଜଣେ ମହାନ ନେତା ଏବଂ ଭାରତ ଗସ୍ତର ପ୍ରଥମ ଦିନରେ ତାଙ୍କ ସହ ସାକ୍ଷାତ ହେବା ଗୌରବର ବିଷୟ ବୋଲି ଶ୍ରୀ ଭାନ୍ସ କହିଛନ୍ତି। ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ତାଙ୍କ ପରିବାରର ରହଣି ପାଇଁ ଆୟୋଜନ କରିଥିବାରୁ ଶ୍ରୀ ଭାନ୍ସ ଶ୍ରୀ ମୋଦିଙ୍କୁ ବିଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି। ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱ ଏବଂ ସହଯୋଗକୁ ଅଧିକ ସୁଦୃଢ଼ କରିବାକୁ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଶ୍ରୀ ଭାନ୍ସ 3 ଦିନିଆ ଗସ୍ତରେ ଯାଇ ଗତ ରାତିରେ ଜୟପୁରରେ ପହଞ୍ଚିଛନ୍ତି। ଶ୍ରୀ ଭାନ୍ସଙ୍କ ସହ ତାଙ୍କ ପରିବାର ଏବଂ ଆମେରିକାର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ପ୍ରତିନିଧି ମଣ୍ଡଳୀ ଜୟପୁର ଯାଇଛନ୍ତି। ଐତିହାସିକ ଆମେର ଦୁର୍ଗ ଆଜି ସେମାନେ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଅପରାହ୍ନରେ ଜୟପୁରଠାରେ ଭାରତ ଆମେରିକା ବାଣିଜ୍ୟ ସମ୍ପର୍କର ଭବିଷ୍ୟତ ଶୀର୍ଷକ ବ୍ୟବସାୟିକ ଶିଖର ସମ୍ମିଳନୀକୁ ଶ୍ରୀ ଭାନ୍ସ ସମ୍ବୋଧନ କରିବେ। ଏହି ଗସ୍ତ ଅବସରରେ ଶ୍ରୀ ଭାନ୍ସ ରାଜ୍ୟପାଳ ହରିଭାଉ ବାଗଡେ ଏବଂ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଆମେରିକୀୟ ପ୍ରଶାସନ ସହିତ ଭାରତ ସକ୍ରିୟ ଭାବରେ ଯୋଗାଯୋଗରେ ରହିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଚଳିତ ବର୍ଷ ସକାରାତ୍ମକ ଭାବେ ଶେଷ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ହୋଇଥିଲା। 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରି 500 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଆମେରିକା ଗସ୍ତ ଅବସରରେ ଅର୍ଥମନ୍ତ୍ରୀ ସେଠାକାର ଟ୍ରେଜେରୀ ସେକ୍ରେଟାରୀ ସ୍କଟ୍ ବେସେଣ୍ଟଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସେହିଭଳି ଆମେରିକାର ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟଠାରେ ଅଧିକାରୀସ୍ତରୀୟ ଆଲୋଚନା ବୈଠକରେ ଅର୍ଥମନ୍ତ୍ରୀ ଯୋଗଦେବେ। ଶ୍ରୀମତୀ ସୀତାରମଣ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ନିରନ୍ତର କାର୍ଯ୍ୟାବଳୀ ଭାରତକୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ କରିଛି। 5 ଦିନିଆ ଗସ୍ତ ଅବସରରେ ଶ୍ରୀମତୀ ସୀତାରମଣ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବା ସହ କେତେକ ବ୍ୟବସାୟିକ ସଂସ୍ଥାର ମୁଖ୍ୟଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ପ୍ରବାସୀ ଭାରତୀୟଙ୍କ ଏକ କାର୍ଯ୍ୟକ୍ରମରେ ମଧ୍ୟ ଅର୍ଥମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ୱାଶିଂଟନ୍ ଡିସିଠାରେ ଅର୍ଥମନ୍ତ୍ରୀ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ବିଶ୍ୱବ୍ୟାଙ୍କର ସ୍ପ୍ରିଙ୍ଗ ବୈଠକ, G20 ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ବୈଠକରେ ମଧ୍ୟ ଯୋଗଦେବେ। ଆମେରିକା ଗସ୍ତ ଶେଷ କରି ଆସନ୍ତା 26 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ପେରୁ ଗସ୍ତରେ ଯିବେ। 20ତମ ସାଂଘାଇ ସହଯୋଗ ସଂଗଠନର ପ୍ରଧାନ ବିଚାରପତିଙ୍କ ବୈଠକରେ ଯୋଗଦେବା ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଗତକାଲି ହ୍ୟାଙ୍ଗଜୋରେ ପହଞ୍ଚିଛନ୍ତି। ସେଠାରେ ଚୀନ୍ର ସୁପ୍ରିମ୍ ପିପୁଲ୍ସ କୋର୍ଟର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଡେଙ୍ଗ ସିୟୁମିଙ୍ଗ ଏବଂ ସାଂଘାଇସ୍ଥିତ ଭାରତୀୟ କନ୍ସୁଲେଟ୍ ଜେନେରାଲ୍ ପ୍ରତୀକ ମାଥୁର ତାଙ୍କୁ ସ୍ୱାଗତ କରିଥିଲେ। ଚୀନ୍ର ସଭାପତିତ୍ୱରେ ଆୟୋଜିତ ହେଉଥିବା ଏହି ବୈଠକରେ ସଂଗଠନର ବିକାଶକୁ ପ୍ରୋହାହନ କରିବା ଲକ୍ଷ୍ୟ ନେଇ ଏକାଧିକ ଅଧିବେଶନ ଅନୁଷ୍ଠିତ ହେବ। ସାଂଘାଇ ସହଯୋଗ ସଂଗଠନରେ ଚୀନ୍ ସମେତ ରୁଷ, ଭାରତ, ଇରାନ, କାଜାକସ୍ତାନ, କିର୍ଗିଜିସ୍ତାନ, ପାକିସ୍ତାନ, ତାଜିକିସ୍ତାନ, ଉଜ୍ବେକିସ୍ତାନ ଏବଂ ବେଲାରୁଷ ଆଦି 10ଟି ସଦସ୍ୟ ରାଷ୍ଟ୍ର ରହିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି, ରୁଷ ପକ୍ଷରୁ ଏକତରଫା ଭାବେ ଗ୍ରହଣ କରାଯାଇଥିବା 30 ଘଣ୍ଟିଆ ଇଷ୍ଟର ଯୁଦ୍ଧ ବିରତି ଶେଷ ହୋଇଛି। ୟୁକ୍ରେନ୍ରେ ଏବେ ରୁଷ ପକ୍ଷରୁ ସ୍ୱତନ୍ତ୍ର ସାମରିକ ଅଭିଯାନ ସମ୍ପୂର୍ଣ୍ଣ ଶକ୍ତି ସହିତ ଆରମ୍ଭ କରାଯାଇଛି। ସ୍ଥାନୀୟ ସମୟ ଅନୁଯାୟୀ ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିବା ଏହି ଅସ୍ତ୍ରବିରତିକୁ ଉଲ୍ଲଂଘନ ନେଇ ଉଭୟ ପକ୍ଷ ଅଭିଯୋଗ କରିଥିଲେ। ମସ୍କୋରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସମ୍ବୋଧନ କରି ରାଷ୍ଟ୍ରପତି ପୁତିନ କହିଛନ୍ତି, ଯୁଦ୍ଧବିରତି ସମୟରେ ୟୁକ୍ରେନ୍ ସଶସ୍ତ ବାହିନୀର ସାମରିକ କାର୍ଯ୍ୟକଳାପ ହ୍ରାସ ପାଇଥିଲା। ବେସାମରିକ ଅଞ୍ଚଳ ଉପରେ ଆକ୍ରମଣକୁ ଏଡ଼ାଇବା ପାଇଁ କିଭ୍ର ପ୍ରସ୍ତାବ ସମ୍ପର୍କରେ ରୁଷ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ପୁତିନ ସୂଚନା ଦେଇଛନ୍ତି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିଜୟୀ ହୋଇଛି। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଗୁଜରାଟ 39 ରନ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଟସ୍ ଜିତି କୋଲକାତା ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ ଆରମ୍ଭ କରି ଗୁଜରାଟ ଟାଇଟନ୍ସ 3 ୱିକେଟ୍ ବିନିମୟରେ 198 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଶୁଭମନ ଗିଲ୍ 90 ରନ୍ ଏବଂ ସାଇ ସୁଦର୍ଶନ 52 ରନ୍ ସଂଗ୍ରହ କରିଥିଲେ। 169 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ନିର୍ଦ୍ଧାରିତ 20 ଓଭର୍ର 8 ୱିକେଟ୍ ବିନିମୟରେ 169 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଅଜିଙ୍କ୍ୟ ରାହାଣେ 50 ରନ୍ ସଂଗ୍ରହ କରିଥିଲେ। ଶୁଭମନ ଗିଲ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 2 ଦିନିଆ ସାଉଦି ଆରବ ଗସ୍ତରେ ଯାଇ ଆଜି ଜେଦାହରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପରିବେଶ ସୁରକ୍ଷା ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ପୃଥିବୀ ଦିବସ। ନୂଆଦିଲ୍ଲୀଠାରେ ସେଭ୍ ଆର୍ଥ କନ୍କ୍ଲେଭ୍କୁ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପୋପ୍ ଫ୍ରାନ୍ସିସ୍ଙ୍କ ପରଲୋକରେ କେନ୍ଦ୍ର ସରକାର ଘୋଷଣା କଲେ 3 ଦିନିଆ ରାଷ୍ଟ୍ରୀୟ ଶୋକ। ଜୟପୁରକୁ ଗତକାଲିଠାରୁ 3 ଦିନିଆ ଗସ୍ତରେ ଯାଇଛନ୍ତି ଆମେରିକାର ଉପରାଷ୍ଟ୍ରପତି ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିଜୟୀ। ସମ୍ବାଦ ଶେଷ ହେଲା।